श्रीमद्भागवतं दशमस्कन्ध चौदध्याय श्लोक अस्य समयनाज्य मनन्तादे परात्मनि त्वयपि मयि मयिनि परात्मनि त्वयपि मयि मयिनि मायां वितत्ते केतु मात्मवैभवम् मायां वितत्ते केतु मात्मवैभवम् इयं किया नैच्छं निवार्तिरग्नौ इयं किया नैच्छं निवार्तिरग्नौ अस्य समयनाद्य मनन्तवाद्ये परात्मनि त्वयपि मयि मयिनि मायां वितत्ते कितुमात्मवैभवम् इयं किया नैच्छं निवार्तिरग्नौ परात्मनि त्वयपि मयि मयिनि मायां वितत्ते कितुमात्मवैभवम् यं किया नैच्छं निवार्तिरग्नौ तस्य समयनाद्य मनन्तवाद्ये परात्मनि त्वयपि मयि मयिनि मायां वितत्ते कितुमात्मवैभवम् यं किया नैच्छं निवार्तिरग्नौ तस्य समयनाद्य मनन्तवाद्ये परात्मनि त्वयपि मयि मयिनि मायां वितत्ते कितुमात्मवैभवम् यं किया नैच्छं निवार्तिरग्नौ
शब्दान्वाद पश्य हे खंडु ईस हे प्रभु मैं मोर अनार्जन घृण्याचरण अनंते अनंत आद्य आदि पुरुष परात्मनि परमात्मा तोई आपण को प्रति अपि एपरिकि माई मायिनी मायावी गणकर मोह जनक माया मोर माया शक्ति वितत्य विस्तार करी इक्षितुं दर्शन करिगा आत्म आपन कर वैभवम क्षमता ई वस्तुत अहम मु कियान केते ऐच्छं मु अभिलाषी होइतिली इव ठीक जेपरि अर्थि एक क्षुद्र स्फुलिंग अग्नौ समस्त अग्नि तुलनारे प्रकरण वाद हे प्रभु मोर असामाजिक दुष्टता देखु कारण मुयावादी मायावी गणकर मध्य मोहजनक अटे ଅନନ୍ତ ଏବଂ ଆଦି ପୁରୁଷ ପରମାତ୍ମା ରୂପୀ ଆପଣଙ୍କ ପ୍ରତି ନିଜ ମାୟା ବିସ୍ତାର କରି ଆପଣଙ୍କ କ୍ଷମତା ଦର୍ଶନ କରିବାକୁ ଅଭିଳାଷୀ ହୋଇଥିଲି। ଅଗ୍ନିରୁ ଉଦ୍ଭୁତ ସ୍ଫୁଲିଙ୍ଗ ଯେପରି ଅଗ୍ନି ଉପରେ ପ୍ରଭାବ ବିସ୍ତାର କରିବାକୁ ଅକ୍ଷମ, ଆପଣଙ୍କ ଠାରୁ ଉଦ୍ଭୁତ ମୁଁ ମଧ୍ୟ ସେହିପରି ଆପଣଙ୍କ ଉପରେ ପ୍ରଭାବ ବିସ୍ତାର କରିବାରେ କିଛି ମାତ୍ର ସମର୍ଥ ନୁହେଁ। ଭାବାର୍ଥରେ ଶ୍ରୀ ପ୍ରଭୁପାଦ କହୁଛନ୍ତି ଯେ ଅଗ୍ନିକୁଣ୍ଡ ଅନେକ ସ୍ଫୁଲିଙ୍ଗ ଉତ୍ପନ୍ନ କରେ, ଯାହା ଅଗ୍ନି ତୁଳନାରେ ଅକିଚିତ୍କାର ଅଟେ। ପ୍ରକୃତ ପକ୍ଷେ ଯଦି କୌଣସି ଏକ କ୍ଷୁଦ୍ର ସ୍ଫୁଲିଙ୍ଗ ମୂଳ ଅଗ୍ନିକୁ ଦଗ୍ଧ କରିବାକୁ ଚେଷ୍ଟା କରେ, ତେବେ ସେହି ପ୍ରଚେଷ୍ଟା କେବଳ ମାତ୍ର ହାସ୍ୟାସ୍ପଦ ହେବ। ସେହିପରି ସମଗ୍ର ବ୍ରହ୍ମାଣ୍ଡର ସ୍ରଷ୍ଟା ବ୍ରହ୍ମା ମଧ୍ୟ ଭଗବାନ ଶକ୍ତିର ଏକ ଅକିଞ୍ଚିତ୍କର ସ୍ଫୁଲିଙ୍ଗ ମାତ୍ର ଅଟନ୍ତି। ତେଣୁ ପରମେଶ୍ୱର ଭଗବାନଙ୍କୁ ବ୍ରହ୍ମାଙ୍କର ମୋହିତ କରିବାର ପ୍ରୟାସ ଅବଶ୍ୟ ହିଁ ହାସ୍ୟାସ୍ପଦ ଅଟେ। ବ୍ରହ୍ମା ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଈଶ୍ୱର ବୋଲି ସମ୍ବୋଧନ କରୁଛନ୍ତି, ଯାହା ଇଙ୍ଗିତ କରୁଛି ଯେ ଶ୍ରୀକୃଷ୍ଣ ଯେ କେବଳ ମାତ୍ର ସମସ୍ତଙ୍କର ପରମ ପ୍ରଭୁ ଅଟନ୍ତି ତା ନୁହେଁ, ବିଶେଷ କରି ସେ ବ୍ରହ୍ମାଙ୍କର ମଧ୍ୟ ପ୍ରଭୁ ଅଟନ୍ତି, ଯିଏ ଭଗବାନ ତତ୍ତ୍ୱାବଧାନରେ ପ୍ରତ୍ୟକ୍ଷ ଭାବେ ଜଗତ ସୃଷ୍ଟି କରନ୍ତି ଏବଂ ସେ ପ୍ରକୃତ ପକ୍ଷେ ଭଗବାନଙ୍କ ନିଜ ଶରୀରରୁ ସମ୍ପୂର୍ଣ୍ଣ ରୂପେ ଜନ୍ମଗ୍ରହଣ କରିଛନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କୁ ମୋହିତ କରିବାର ଦୁଷ୍ଟତାପୂର୍ଣ୍ଣ ପ୍ରଚେଷ୍ଟା ପାଇଁ ବ୍ରହ୍ମା ଲଜ୍ଜିତ ହେଲେ ଏବଂ ତେଣୁ ଭଗବାନଙ୍କ ସିଦ୍ଧାନ୍ତ ଅନୁସାରେ ତାଙ୍କ ଦ୍ୱାରା ଶାସ୍ତି ବା କ୍ଷମା ପାଇବାକୁ ସେ ସମ୍ପୂର୍ଣ୍ଣ ଭାବେ ଇଚ୍ଛୁକ ଥିଲେ। ତାଙ୍କ ଭକ୍ତମାନେ ଅନୁଚିତ କାର୍ଯ୍ୟ କରନ୍ତି, ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଯଦି କୃପା କରି ସେମାନଙ୍କୁ ଶାସ୍ତି ନ ଦିଅନ୍ତି ତାହେଲେ ସେମାନଙ୍କର ମୂଢ଼ତା କେବଳ ବୃଦ୍ଧି ପାଇବ ଏବଂ ତାହା ଧୀରେ ଧୀରେ ସେମାନଙ୍କ ଭକ୍ତିଭାବକୁ ଆଚ୍ଛନ୍ନ କରିପକାଇବ। ତେଣୁ ଭଗବାନ କୃଷ୍ଣ କୃପା କରି ତାଙ୍କ ଭକ୍ତମାନଙ୍କୁ ନିୟମାନୁବର୍ତ୍ତୀ କରାଇ ରଖନ୍ତି ଏବଂ ଭଗବଦ୍ଧାମ ଫେରିଯିବାର କ୍ରମୋନ୍ନତି ପଥରେ ସେମାନଙ୍କୁ ପ୍ରତିପାଳନ କରନ୍ତି। ଯେଉଁଟା ବୁଲୁଥିବ ସାଉଣ୍ଡ ବୁଲୁଥିବ ନମ ଉଷ୍ପାଦାୟ କୃଷ୍ଣ ପ୍ରେଷ୍ଠା ଭୂତଳେ ଶ୍ରୀମଦେ ଭକ୍ତି ସ୍ୱର୍ଗାନ୍ତ ସ୍ୱାମୀଙ୍କୁ ନାମେ ନମ ସଦ୍ଭକ୍ତ ମଣି ମଣିପୁର ଭୂଆଜ ପ୍ରଭୁପାଦ ରସବାଣୀ ଚାର ନିୟତାୟ ହରି ବିଷ୍ଣୁ। ଏଇ ଆମେ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟ ବ୍ରହ୍ମାଙ୍କର ସ୍ତବ ପାଠ କରୁଛେ। ତେଣୁ ଆ ପୂର୍ବ ଶ୍ଳୋକରେ ଯେଉଁ କହିଲେ ଭଗବାନ ବ୍ରହ୍ମାଙ୍କୁ ବ୍ରହ୍ମା ଭଗବାନଙ୍କୁ ଯେଉଁ ପ୍ରାର୍ଥନା କରିଥିଲେ ଯେ ପ୍ରଭୁ ମୋର ଏ ଯେଉଁ ଆପଣ ଯେଉଁ ବିଭିନ୍ନ ସମୟରେ ଆମେ ଯେଉଁ ବିଭିନ୍ନ ପ୍ରକାର ଦୁଃଖ ପ୍ରଦାନ କରନ୍ତି, ଭକ୍ତମାନେ ତାଙ୍କର କର୍ମଫଳ ଭୋଗ କରନ୍ତି ନାହିଁ, ସେମାନେ ଭକ୍ତିରେ ଯେଉଁ ଅପରାଧମୂଳକ କିଛି କାର୍ଯ୍ୟ ଥାଏ ଯେଉଁଥିପାଇଁ ସେମାନେ ଦଣ୍ଡପ୍ରାପ୍ତ ହୁଅନ୍ତି। ତେଣୁ ଇଏ ଯେତେବେଳେ ସେମାନେ ଦଣ୍ଡପ୍ରାପ୍ତ ହୁଅନ୍ତି ସେଟାକୁ ସେମାନେ ସେତେବେଳେ ଏଇଟାକୁ ଭଗବାନଙ୍କର କୃପା ବୋଲି ଭାବିବେ। ଏଇଭଳି ଭାବରେ ଜଣେ ଯଦି ଜୀବନଯାପନ କରିବ ତାହେଲେ ସେ ମୁକ୍ତିପଦ, ମୁକ୍ତିପଦ କହିଲେ ଭଗବାନ କେବଳ ଯେ ମୁକ୍ତି ପ୍ରଦାନ କରିବେ ତାହା ନୁହଁ, ଭଗବାନ ମୁକ୍ତି କରିବାଟା ବହୁତ ସହଜରେ ଦେଇଦେବେ, କିନ୍ତୁ ତାଙ୍କର ପାଦପଦ୍ମ ମଧ୍ୟ ପ୍ରଦାନ କରିବେ। ମୁକ୍ତିପଦେ ଦୁଇଟି ଜିନିଷ ରହିଛି, ଗୋଟେ ମୁକ୍ତି ଜଣେ ପ୍ରାପ୍ତ ହେବ ତା ସହିତ ଭଗବାନ ପାଦପଦ୍ମ ମଧ୍ୟ ପ୍ରାପ୍ତ ହେବ। ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ ଆ ପୂର୍ବ ଶ୍ଳୋକରେ ତେଣୁ ଭଗବାନ କହୁଛନ୍ତି ତାହେଲେ ତ ତୁମେ ଏଇଭଳି ଭାବରେ ତୁମେ ନିଜେ ମୁକ୍ତି ପାଇବା ପାଇଁ ଅର୍ଦ୍ଧାର ହେଇଯିବ, ଅସୁବିଧା କ'ଣ ଅଛି ନା? ପ୍ରଭୁ ଏହି ଶ୍ଳୋକରେ କହୁଛନ୍ତି ପଶ୍ୟସ ମେ ଅନାର୍ଯ୍ୟ ଅନନ୍ତ ଆଦି, ପ୍ରଭୁ ମୋର ଯେଉଁ ମୁଁ ବଡ଼ ଅନାର୍ଯ୍ୟ ଅର୍ଜୁନକୁ ଯେମିତି ଭଗବାନ କହିଲେ କୁତସ୍ତ୍ୱା ତସ୍ମଳମ ଇଦମ ବିଷମେ ସମୁପସ୍ଥିତମ ଅନାର୍ଯ୍ୟ ଦୁଷ୍ଟମ ଅସ୍ୱର୍ଗମ ଅକୀର୍ତ୍ତି କରମ ଅର୍ଜୁନ, ପ୍ରଥମେ ଭଗବାନ ଅର୍ଜୁନକୁ ଏହିଭଳି ଭାବରେ କହିଥିଲେ। ଅନାର୍ଯ୍ୟ ଆର୍ଯ୍ୟ ଦୁଇଟି ଜିନିଷ ରହିଛି, ଗୋଟେ ସଭ୍ୟ ଆଉ ଗୋଟେ ଅସଭ୍ୟ। ସଭ୍ୟ କହିଲେ କେଉଁମାନେ? ସାଧାରଣତଃ ଆମେ ଭାବୁଛେ ପାଶ୍ଚାତ୍ୟ ଜଗତର ଲୋକମାନେ ବହୁତ ସଭ୍ୟ, ତାଙ୍କର ବହୁତ ଯେଉଁ ରହିଛି ଟେକ୍ନୋଲୋଜି ବହୁତ ଡେଭଲପ୍ ହୋଇଛି, କିନ୍ତୁ ସେମାନେ ବହୁତ ସଭ୍ୟ। ସେମାନେ ମଧ୍ୟ ଦାବି କରନ୍ତି ଆମେ ହେଉଛୁ ଆର୍ଯ୍ୟ, ଭାରତୀୟମାନେ ହେଉଛନ୍ତି ଅନାର୍ଯ୍ୟ, ଏଭଳି ଭାବରେ ସେମାନେ କହନ୍ତି। କିନ୍ତୁ ପ୍ରକୃତରେ ଆର୍ଯ୍ୟ କହିଲେ କେଉଁମାନେ ବୁଝାଏ? ଯେଉଁମାନେ ବୈଦିକ ସଭ୍ୟତା ଅନୁସାରେ କାର୍ଯ୍ୟ କରନ୍ତି ସେମାନେ ହେଉଛନ୍ତି ଆର୍ଯ୍ୟ। କାରଣ ଆମେ ଭୌତିକ ଜଗତରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ସେମାନେ ପ୍ରକୃତରେ ଅବୌଧ ଜାତ ବୋଲି କହିବା, ଅଜ୍ଞାନତାରୁ ସେମାନେ ଜାତ ହୁଅନ୍ତି, ଜନ୍ମ ନିହାତି ଅଜ୍ଞାନତାରୁ। ଏମିତିକି ବ୍ରହ୍ମା ମଧ୍ୟ ଅଜ୍ଞାନତାରୁ ଜାତ ହୋଇଛନ୍ତି, ଏ କଥା ଆମର ପଞ୍ଚମ ସ୍କନ୍ଧରେ ଋଷଭଦେବ କହିଛନ୍ତି ସେ କଥା। ପରାବସ୍ତାବତ୍ ଅବୌଧ ଜାତ, ସମସ୍ତେ ଅଜ୍ଞାନତା ଭିତରେ ରହିଛନ୍ତି, ତେଣୁ ସେମାନେ ଯାହା କାର୍ଯ୍ୟ କରିବେ ସବୁକିଛିରେ ବିପର୍ଯ୍ୟୟ ବା ପରାସ୍ତ ହେବେ, ପରାଭବ ସ୍ଥାବତ ଅବୌଧ ଜାତ। ତେଣୁ ଏଇ ଆମର ଜୀବନକୁ କିଭଳି ଭାବରେ ପରିଚାଳନା କରିବା ସେଥିପାଇଁ ଶାସ୍ତ୍ର ସବୁ ରହିଛନ୍ତି, ବୈଦିକ ଶାସ୍ତ୍ର। ବୈଦିକ ଶାସ୍ତ୍ରରେ ପ୍ରକୃତରେ ଆମେ କେମିତି ଜୀବନଯାପନ କରିବା ସେସବୁ ବର୍ଣ୍ଣନା କରାଯାଇଛି। ତେଣୁ ସେଇଭଳି ସେଇ ଶାସ୍ତ୍ର ଅନୁସାରେ ଯେଉଁମାନେ ଜୀବନ ସାଧାରଣ ଜୀବନଯାପନ କରନ୍ତି ସେମାନେ ହେଉଛନ୍ତି ଆର୍ଯ୍ୟ। ଯେଉଁମାନେ ଶାସ୍ତ୍ର ନୀତି ଗ୍ରହଣ କରନ୍ତି ନାହିଁ, ଷୋଡ଼ଶ ଅଧ୍ୟାୟରେ କୁହାଯାଇଛି, ଭଗବାନ କହିଛନ୍ତି ଅନାର୍ଯ୍ୟ ବା ରାକ୍ଷସ ଅସୁର ପ୍ରକୃତିର ଲୋକମାନେ ସେମାନେ ଶାସ୍ତ୍ର ନୀତି ଗ୍ରହଣ କରନ୍ତି ନାହିଁ। ଭଗବଦ୍ଗୀତା ଷୋଡ଼ଶ ଅଧ୍ୟାୟରେ ଭଗବାନ କହିଲେ ଯେ ତସ୍ମାତ୍ ଶାସ୍ତ୍ରଂ ପ୍ରମାଣନ୍ତେ କାର୍ଯ୍ୟା କାର୍ଯ୍ୟ ବ୍ୟବସ୍ଥିତ ଜ୍ଞାତ ଶାସ୍ତ୍ର ବିଧାନାର୍ଥ କର୍ମ କର୍ତ୍ତୁ ମିହାରସି, ଅଶାସ୍ତ୍ର ଭୀତଂ ଘୋରଂ ତପନ୍ତି ଯେ ତପୋଧନ। ଅଶାସ୍ତ୍ର ଶାସ୍ତ୍ର ଅନୁସାରେ କାର୍ଯ୍ୟ କରନ୍ତି ନାହିଁ, ଯଶ ଶାସ୍ତ୍ର ବିଧି ମୁତ୍ସୁର୍ଯ୍ୟ ବର୍ତ୍ତତେ କାମକାରତ। ଶାସ୍ତ୍ର ଯେଉଁ ରହିଛି କିଭଳି ଭାବରେ ଆମେ ଜୀବନଯାପନ କରିବା ସେଥିପାଇଁ ଶାସ୍ତ୍ର ରହିଛି, ଶାସ୍ତ୍ର ନିର୍ଦ୍ଦେଶ ଅନୁସାରେ ଯଦି ଆମେ କାର୍ଯ୍ୟ ନ କରିବା ତାହେଲେ ନ ଯଶ ଶାସ୍ତ୍ର ବିଧି ମୁତ୍ସୁର୍ଯ୍ୟ ବର୍ତ୍ତନ୍ତେ କାମକାରତ ନ ସହ ସିଦ୍ଧି, ସେମାନେ କେବଳ ସିଦ୍ଧି ପ୍ରାପ୍ତ ହୋଇପାରିବେ ନାହିଁ। ନ ସୁଖଂ, ତିନିଥର ନ କୁହାଗଲା, ନ ସିଦ୍ଧି, ନ ସୁଖଂ, ନ ପରାଙ୍ଗତି, ସୁଖ ମଧ୍ୟ ସେମାନେ ପ୍ରାପ୍ତ ହୋଇପାରିବେ ନାହିଁ, ଆଉ ଶ୍ରେଷ୍ଠ ଗତି କଥା କ'ଣ କହିବା। ତେଣୁ ଆର୍ଯ୍ୟ ହେଉଛନ୍ତି ସେମାନେ ଯେଉଁମାନେ ଶାସ୍ତ୍ରନୀତି ଅନୁସାରେ କାର୍ଯ୍ୟ କରନ୍ତି, ଲୋକମାନଙ୍କ ଶାସ୍ତ୍ର ଜାଣନ୍ତି ନାହିଁ ସେମାନେ କ'ଣ କାର୍ଯ୍ୟ କରିବେ। ତେଣୁ ଭାଗବତମ ଆରମ୍ଭରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଏ କଥାଟି କହିଛନ୍ତି, ପ୍ରାୟ ଲୋକ ଶତକଡ଼ା 99 ଭାଗ ଲୋକ ଜାଣନ୍ତି ନାହିଁ କ'ଣ କରିବାକୁ ପଡ଼ିବ। କାରଣ ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ ପରୀକ୍ଷିତ ମହାରାଜଙ୍କର ପ୍ରଶ୍ନଟି ଥିଲା ଯେ ଅଥ ପୃଚ୍ଛାମି ସଂସିଦ୍ଧି, ଆମେ କେମିତି ସିଦ୍ଧି ପ୍ରାପ୍ତ ହୋଇପାରିବା। ଯୋଗିନାମ ପରମ ଗୁରୁ ସୁଖଦେବ ଗୋସ୍ୱାମୀଙ୍କୁ ସେ କହୁଛନ୍ତି ଆପଣ ହେଉଛନ୍ତି ଯୋଗୀମାନଙ୍କ ଭିତରେ ଶ୍ରେଷ୍ଠ ଗୁରୁ। କାରଣ ତାଙ୍କ ପୂର୍ବରୁ ସେଠି 60,000 ମୁନିଋଷିମାନେ ଥିଲେ, ଏମିତିକି ସୁଖଦେବ ଗୋସ୍ୱାମୀଙ୍କର ପିତା ବ୍ୟାସଦେବ ମଧ୍ୟ ଉପସ୍ଥିତ ଥିଲେ, ବ୍ୟାସଦେବଙ୍କର ଗୁରୁ ନାରଦ ମୁନି ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ଯେତେବେଳେ ସୁଖଦେବ ଗୋସ୍ୱାମୀ ଆସିଲେ ସମସ୍ତେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ପ୍ରଭୁପାଦ ମହାରାଜ କହିଛନ୍ତି କେବଳ ବ୍ୟାସଦେବ ଆଉ ନାରଦ ମୁନି ଛାଡ଼ିଥିଲେ, ଅନ୍ୟ ସମସ୍ତେ ତାଙ୍କୁ ଦଣ୍ଡାୟମାନ ହୋଇ ସମ୍ମାନ ପ୍ରଦର୍ଶନ କରିଛନ୍ତି। ତେଣୁ ପରୀକ୍ଷିତ ମହାରାଜ ଜାଣିଲେ ଇଏ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ଯୋଗୀ, ଯୋଗୀନାମ ପରମ ଗୁରୁ। ତେଣୁ ତାଙ୍କୁ ପଚାରିଥିଲେ ଯେ ମୋର କ'ଣ କର୍ତ୍ତବ୍ୟ, ତେଣୁ ଏହିସବୁ ଯେଉଁ ପ୍ରଶ୍ନ ପଚାରିଥିଲେ ସେ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଭିତରେ କହୁଛନ୍ତି, ଦ୍ୱିତୀୟ ସ୍କନ୍ଧ ଆରମ୍ଭରେ ଏ ପ୍ରଶ୍ନର ଉତ୍ତର ଦେଉଛନ୍ତି। ତେଣୁ ସେଥିରେ ପରୀକ୍ଷିତ ମହାରାଜ ଯେଉଁ ପ୍ରଶ୍ନ ଥିଲା ତା ଦେହରେ ମଧ୍ୟ ଗୋଟିଏ ପ୍ରଶ୍ନ ଥିଲା ଯେ କ'ଣ କରିବା କଥା ନୁହଁ, ବିପର୍ଯ୍ୟୟ ବୃହିତ ଯତ୍ ବା ବିପର୍ଯ୍ୟୟ, କେଉଁଟା କରିବା କଥା ନୁହଁ ସେଇଟା କୁହନ୍ତୁ। ତେଣୁ ସୁଖଦେବ ଗୋସ୍ୱାମୀ କେଉଁଟା କରିବା କଥା ନୁହଁ ସେଇଥିରୁ ଆରମ୍ଭ କରିଛନ୍ତି କହିବା ପାଇଁ, କାହିଁକି ଲୋକମାନେ ଶତକଡ଼ା 99% ଲୋକ ଏଇଭଳି ଭାବରେ ଜୀବନଯାପନ କରୁଛନ୍ତି, ଅନାର୍ଯ୍ୟ, ଶତକଡ଼ା 99% ଲୋକ ଅନାର୍ଯ୍ୟ। ସତବ୍ୟାଧିନି ରାଜେନ୍ଦ୍ର ନୃଣାଂ ସନ୍ତି ସହସ୍ରଶ ଅପଶ୍ଚତ୍ ଆତ୍ମତତ୍ଵ ଗୃହେଷୁ ଗୃହମେଦିନା। ଲୋକମାନେ ବହୁତ କଥା ଶୁଣୁଛନ୍ତି, ଆମେ ଦେଖିବା ବୁର୍ଲା ସହର ଦେଖନ୍ତୁ, ସମ୍ବଲପୁର ସହର ସବୁଠାରେ ଦେଖିବା ସମସ୍ତେ କାନରେ ଇୟରଫୋନ୍ ଲାଗିଛି, ଫିଲ୍ମ ସଙ୍ଗୀତ ଶୁଣୁଛନ୍ତି, ତେଣୁ ଏହିଭଳି ଭାବରେ ଅନେକ ହଜାର ହଜାର କଥା ଶୁଣୁଛନ୍ତି। ଏମିତିକି ମନ୍ଦିରରେ ମଧ୍ୟ ରହିକରି ମଧ୍ୟ ଭାଗବତ ଶୁଣିବା ପାଇଁ ଭକ୍ତମାନଙ୍କର ଆଗ୍ରହ ନାହିଁ, ଅନ୍ୟ କାହା କଥା କ'ଣ କହିବା। ଏଇଟା ହେଉଛି ଲୋକମାନଙ୍କର ଏଇଠି ପ୍ରକୃତି ହେଉଛି ଏଇଟା, ତେଣୁ ସୁଖଦେବ ଗୋସ୍ୱାମୀ ଏଇଠାରୁ ଆରମ୍ଭ କରିଛନ୍ତି ଭାଗବତ କଥା। ସତ୍ୟବ୍ୟାଧିନି ରାଜେନ୍ଦ୍ର ନୃଣାଙ୍କ ସେମିତି ସହସ୍ର ହଜାର ହଜାର କଥା ଶୁଣିବା ପାଇଁ ରହିଛି, କିନ୍ତୁ ଅପଶକ୍ତ ଆତ୍ମତତ୍ତ୍ୱ ଗୃହେଶୁ ଗୃହ ମେଦିନା ଆତ୍ମତତ୍ତ୍ୱ ଆର୍ଯ୍ୟ ତତ୍ତ୍ୱ ଯେଉଁ ସବୁ ରହିଛି, ଆର୍ଯ୍ୟ ବା ଯେଉଁ ରହିଛି ନିୟମ ରହିଛି, ସେ ନିୟମକୁ ସେମାନେ ଜାଣିନାହାନ୍ତି। ଆତ୍ମତତ୍ତ୍ୱ ବିଷୟରେ ସେମାନେ ଜିଜ୍ଞାସା ତାଙ୍କର ନାହିଁ, ସେମାନେ ପ୍ରକୃତିରେ ପଶୁ ଭଳି ଜୀବନଯାପନ କରୁଛନ୍ତି। ତେଣୁ ବ୍ରହ୍ମା ନିଜକୁ ଅନାର୍ଯ୍ୟ ବୋଲି ଭାବୁଛନ୍ତି। ପ୍ରକୃତରେ ବ୍ରହ୍ମା ତ ଇଏ ଗୋଟେ ଲୀଳା ଭଗବାନଙ୍କର, ପ୍ରକୃତରେ ବ୍ରହ୍ମା ହେଉଛନ୍ତି ଆର୍ଯ୍ୟ ଶ୍ରେଷ୍ଠ, ଆର୍ଯ୍ୟମାନଙ୍କ ପ୍ରତି ଶ୍ରେଷ୍ଠ, ସେ ଜଗଦ୍ଗୁରୁ ସେ। କିନ୍ତୁ ଜଗଦ୍ଗୁରୁ ମଧ୍ୟ ମୋହିତ ହୋଇଯାଏ, ଅନାର୍ଯ୍ୟ ଭଳି କାର୍ଯ୍ୟ କରିଛନ୍ତି, ନିଜକୁ ସେ କ୍ଷମା ପ୍ରାର୍ଥନା କରୁଛନ୍ତି। ଆଜି ଏହି ଶ୍ଳୋକ ଆଉ ଆସନ୍ତାକାଲି ଏଇ ଦୁଇଟି ଶ୍ଳୋକ 9 ଏବଂ 10 ଏଇ ଦୁଇଟି ଶ୍ଳୋକରେ କ୍ଷମା ପ୍ରାର୍ଥନା କରିଛନ୍ତି ବ୍ରହ୍ମା। ତେଣୁ ମୁଁ ନିଜକୁ ସେ ଅନାର୍ଯ୍ୟ ବୋଲି କହୁଛି। ପଶ୍ୟ ମାନେ ଆମମାନଙ୍କୁ କହୁଛନ୍ତି, ସେ ଶ୍ରୋତାମାନଙ୍କୁ କହୁଛନ୍ତି, ଦେଖ ମୁଁ କିଭଳି ଅନାର୍ଯ୍ୟ, କିଭଳି ମୁଁ ମୂର୍ଖ। ଯଦିଓ ମୋର ଏତେ ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି, କିନ୍ତୁ ତଥାପି ମୁଁ ଅଜ୍ଞାନ ଭଳି କାର୍ଯ୍ୟ କରିଛି। ପଶ୍ୟ ଏଇଟା ଦେଖିବ, ସମସ୍ତେ ଦେଖିବା କଥା ଏଇଟା ପଶ୍ୟ। ଈଶ କାହା ପ୍ରତି ସେ ଅନାର୍ଯ୍ୟ ଭଳି କାର୍ଯ୍ୟ କରିଛନ୍ତି ନା? ଈଶ, ଈଶ କହିଲେ ନିୟନ୍ତ୍ରଣକାରୀ, ଈଶ୍ୱର ପରମ କୃଷ୍ଣ ପରମ ନିୟନ୍ତ୍ରଣକାରୀ ହେଉଛନ୍ତି ସେ, ତାଙ୍କ ଉପରେ ଆଉ କେହି ନିୟନ୍ତ୍ରଣକାରୀ ନାହାନ୍ତି। ବ୍ରହ୍ମା ନିଜେ ଭଗବାନଙ୍କୁ ଏକଥା କହିଛନ୍ତି। ବ୍ରହ୍ମା ଯେତେବେଳେ ଆବିର୍ଭାବ ହୋଇଥିଲେ, ବହୁତ ବର୍ଷ କାଳ ଚାଲିଗଲା, ସେ ଯେଉଁ ଜଳରେ ଗର୍ଭୋଦକ ଜଳରେ ପ୍ରବେଶ କରି କେହି ଜାଣିପାରିଲେ ନାହିଁ। ତାପରେ ଭଗବାନ ତାଙ୍କର ଧାମ ସହିତ ତାଙ୍କ ପାଖରେ ଆବିର୍ଭାବ ହୋଇ ତାଙ୍କୁ ଜ୍ଞାନ ଦେଲେ, ଯାହାକି ଦ୍ୱିତୀୟ ସ୍କନ୍ଧ 9:32-35 ଏ ଚାରୋଟି ସବୁ ଚତୁଃଶ୍ରୁତି ଭାଗବତ ବୋଲି କୁହାଯାଏ। ଏଥିରେ ସବୁ ଜ୍ଞାନ ରହିଛି, ଯେଉଁ ଜ୍ଞାନ ପ୍ରାପ୍ତ ହୋଇ ପ୍ରଭୁପାଦ ମହାରାଜ ଇଏ ହେଉଛନ୍ତି ଫାଷ୍ଟ ଇଞ୍ଜିନିୟର ଅଫ୍ ଦିସ୍ ୟୁନିଭର୍ସ ହୋଇଗଲେ। ଆମର ଇଞ୍ଜିନିୟରିଂ ପଢ଼ିବା ପାଇଁ 4 ବର୍ଷ ଦରକାର ହେଉଛି, କିନ୍ତୁ ଭଗବାନ ତାଙ୍କ ପୁଅକୁ ପାଠ ପଢ଼ିବା ପାଇଁ କେଉଁ ଇଞ୍ଜିନିୟରିଂ କଲେଜକୁ ପଠାଇଲେ ନାହିଁ। ତାଙ୍କ ହୃଦୟରେ ବଂଶୀ ମାଧ୍ୟମରେ ବଂଶୀ ଦାନ କରି ଏଇ 4ଟି ଶ୍ଳୋକକୁ ଦେଇଦେଲେ ତାଙ୍କ ହୃଦୟରେ, ଯେଉଁ ଜ୍ଞାନ ପ୍ରାପ୍ତ ହୋଇ ବ୍ରହ୍ମା ବିଶ୍ୱର ପ୍ରଥମ ଇଞ୍ଜିନିୟର ହେଲେ। ଏଭଳି ଇଞ୍ଜିନିୟରିଂ ବିଦ୍ୟା ତାଙ୍କ ପାଖରେ ରହିଛି, ଆଜି ପର୍ଯ୍ୟନ୍ତ ମଧ୍ୟ ବୈଜ୍ଞାନିକମାନେ ସେଇଟାକୁ ଜାଣିପାରୁନାହାନ୍ତି। ଏଇ 4ଟି ଶ୍ଳୋକରେ ସବୁ ଜ୍ଞାନ ରହିଛି। ତେଣୁ ବ୍ରହ୍ମା ସେ ରଚନା କରିଥିଲେ, ବ୍ରହ୍ମା ସଂଗୀତା ରଚନା କରିଥିଲେ, ଏ ଭାଗବତଙ୍କର ସାର ବୋଲି କୁହାଯାଏ। ଆଦରେ 100ଟି ଚାପ୍ଟର ଥିଲା, 100ଟି ଅଧ୍ୟାୟ, ବର୍ତ୍ତମାନ କେବଳ ଗୋଟିଏ ଅଧ୍ୟାୟ ରହିଛି। ପ୍ରଭୁପାଦ ଆମର ମହାପ୍ରଭୁ ଯେତେବେଳେ ଯାଇଥିଲେ ଦାକ୍ଷିଣାତ୍ୟକୁ, ସେତେବେଳେ ଏଇ ବ୍ରହ୍ମ ସଂଗୀତକୁ ଉଦ୍ଧାର କରିଥିଲେ। କେବଳ 5ମ ଅଧ୍ୟାୟଟି ରହିଛି, ଅନ୍ୟ ସବୁ ଅଧ୍ୟାୟ ନାହିଁ, ଲୋପ ପାଇଯାଇଛି। ତେଣୁ ଏଇଥିରେ ପ୍ରଥମେ ସେ କହୁଛନ୍ତି, ବ୍ରହ୍ମା କହିଛନ୍ତି, ଈଶ୍ୱର ପରମ କୃଷ୍ଣ ସିଏ ହେଉଛନ୍ତି ଅନ୍ତିମ ଈଶ୍ୱର, ତାଙ୍କ ଉପରେ କେହି ଈଶ୍ୱର ନାହାନ୍ତି। ତେଣୁ ବର୍ତ୍ତମାନ ସେ ଜାଣି ସେଇଟା ଜାଣିପାରିଲେ, ନିଜର ଭୁଲ ଜାଣିପାରି କ୍ଷମା ପ୍ରାର୍ଥନା କରୁଛନ୍ତି, ଈଶ ମୁଁ ଯେଉଁ ପରୀକ୍ଷା କରୁଥିଲି ଯେ ଈଶ ପରମ ଈଶ୍ୱର ତାଙ୍କୁ ମୋର କଣ୍ଟ୍ରୋଲ ଦେଖାଉଥିଲି, ମୋ ପାଖରେ କିଛି ରହିଛି ମାୟା ଶକ୍ତି ରହିଛି, କୁହାଗଲା ନା ମାୟା କଥା କୁହାଗଲା, ମାୟା ନିତ୍ୟର୍ଥଂ ଯତ୍ ପ୍ରତ୍ୟେତ ନ ପ୍ରତ୍ୟେତ ଚାତ୍ମନି ତତ୍ ବୁଦ୍ଧା ଆତ୍ମ ମାୟା ଯଥା ଭାସ ଯଥାତ୍ମ, ମାୟା କ'ଣ ତାଙ୍କ ପାଖରେ ରହିଛି, ବ୍ରହ୍ମାଙ୍କ ପାଖରେ ରହିଛି ମାୟା, ସେ ସବୁ ବହୁତ ପ୍ରକାର ବିଭୂତି ରହିଛି, ବହୁତ ଶକ୍ତି ରହିଛି ତାଙ୍କ ପାଖରେ, ବ୍ରହ୍ମାଙ୍କ ପାଖରେ ସୃଷ୍ଟି କରୁଛନ୍ତି ସବୁ ଭୌତିକ ଜଗତର ଶ୍ରେଷ୍ଠ ସେ ହେଉଛନ୍ତି ପ୍ରଥମ ସ୍ରଷ୍ଟା ସେ ବ୍ରହ୍ମା। ତେଣୁ ଭଗବାନ ଯେଉଁ ଈଶ ଭଗବାନଙ୍କ ଉପରେ ଆଉ କେହି ନିୟନ୍ତ୍ରଣକାରୀ ନାହାନ୍ତି, ସେଥିପାଇଁ ସେ ଲେଖିଲେ ଈଶ୍ୱର ପରମ କୃଷ୍ଣ ପରମ ନିୟନ୍ତ୍ରଣ। ଈଶ ହେଉଛି ନିୟନ୍ତ୍ରଣ କରିବା, ସମସ୍ତଙ୍କର କିଛି କିଛି ନିୟନ୍ତ୍ରଣ କ୍ଷମତା ରହିଛି, କିନ୍ତୁ କୃଷ୍ଣ ହେଉଛନ୍ତି ପରମ ଈଶ୍ୱର, ତାଙ୍କ ଉପରେ ଆଉ କେହି ନିୟନ୍ତ୍ରଣକାରୀ ନାହାନ୍ତି। ତେଣୁ ଈଶ୍ୱର ପରମ କୃଷ୍ଣ ହେଉଛି ରଚନା କଲେ ବ୍ରହ୍ମା, ପରମ ଈଶ୍ୱର ସେ, ତାଙ୍କ ଉପରେ ଆଉ କେହି ନିୟନ୍ତ୍ରଣକାରୀ ନାହାନ୍ତି। ଆମ ସମସ୍ତଙ୍କର କିଛି କିଛି ନିୟନ୍ତ୍ରଣ କ୍ଷମତା ରହିଛି, କିନ୍ତୁ ଆମ ଉପରେ ମଧ୍ୟ ନିୟନ୍ତ୍ରଣକାରୀ ରହିଛନ୍ତି। ଯେତେ ବଡ଼ ନିୟନ୍ତ୍ରଣକାରୀ ଦେଖନ୍ତୁ ଆମ ପୃଥିବୀରେ, ଏତେ ବଡ଼ ନିୟନ୍ତ୍ରଣକାରୀ ରୁହନ୍ତୁ, କିନ୍ତୁ ତାଙ୍କ ଉପରେ ମଧ୍ୟ ନିୟନ୍ତ୍ରଣକାରୀ ରହିଛନ୍ତି। କିନ୍ତୁ ଯେଉଁଠି ଆମେ ଦେଖିବା ଯାହାଙ୍କ ଉପରେ ଆଉ କେହି ନିୟନ୍ତ୍ରଣକାରୀ ନାହାନ୍ତି, ସେ ହେଉଛନ୍ତି ଭଗବାନ। ଏ ଭଗବାନଙ୍କ ସଂଜ୍ଞା ବ୍ରହ୍ମା ପ୍ରଦାନ କରିଛନ୍ତି। ଈଶ୍ୱର ପରମ କୃଷ୍ଣ ସେ ହେଉଛନ୍ତି ପରମ ନିୟନ୍ତ୍ରଣକାରୀ ପରମ ଈଶ୍ୱର। ସେଥିପାଇଁ ଏଠି ସମ୍ବୋଧନ କରିଛନ୍ତି ହେଉଛନ୍ତି ଈଶ ଇଏ ହେଉଛନ୍ତି ପ୍ରକୃତରେ ଶ୍ରେଷ୍ଠ ନିୟନ୍ତ୍ରଣକାରୀ। ମୁଁ ତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ଚାହୁଁଥିଲି, ଇଏ ମୋର ଅନାର୍ଯ୍ୟତା, ଇଏ ମୋର ମୂର୍ଖତା। ଅଶ୍ୟ ଈଶ ମେ ଅନାର୍ଯ୍ୟ ଅନନ୍ତ ଆଦ୍ୟ, ଖାଲି ଯେ ସେ ଈଶ ନିୟନ୍ତ୍ରଣକାରୀ ତା ନୁହଁ, ସେ ହେଉଛନ୍ତି ଅନନ୍ତ, ତାଙ୍କର ଶେଷ ନାହିଁ, ଅନ୍ତ ନାହିଁ, ଅନନ୍ତ ସେ ଅନନ୍ତ ତାଙ୍କ। ଆମେ ଭୌତିକ ଜଗତରେ ଆଦ୍ୟ ଅନ୍ତବନ୍ତ, ଭୌତିକ ଜଗତରେ ଆମେ ଆମର ଧାରଣା ସେ ବିଷୟରେ ଚିନ୍ତା କରିପାରିବା ନାହିଁ, ତେଣୁ ସବୁବେଳେ ଆମେ ଚିନ୍ତା କରିବା ଆଦି ଅନ୍ତ, କେଉଁଠି ଆଦି କେଉଁଠି ଅନ୍ତ ସବୁ ଜିନିଷର। କିନ୍ତୁ ଅନାଦି ଅନନ୍ତ ବିଷୟରେ ଆମେ ବୁଝିପାରିବା ନାହିଁ, ଏତେ ସହଜରେ ବୁଝିପାରିବା ନାହିଁ। ସେ ହେଉଛନ୍ତି ଅନନ୍ତ, ତାଙ୍କର ଶେଷ ନାହିଁ, ଅନ୍ତ ନାହିଁ। ତେଣୁ ଏଠି ସେ କହୁଛନ୍ତି ଶେଷ ମେ ଅନାର୍ଯ୍ୟ ଅନନ୍ତ ଆଦି, ସେ ହେଉଛନ୍ତି ଆଦି, ତାଙ୍କର ପିତା ସେ ବ୍ରହ୍ମାଙ୍କର, ବ୍ରହ୍ମାଙ୍କର ସୃଷ୍ଟିକର୍ତ୍ତା ହେଉଛନ୍ତି ସେ ଭଗବାନ ଆଦି। ଅହମ୍ ଆଦି ହିଁ ଦେବାନା ଭଗବତୀତା ଭଗବାନ କହିଲେ ଅର୍ଜୁନଙ୍କୁ, ନମି ବିଧୁ ସୁରଗଣା ପ୍ରଭବଙ୍ଗ ମହର୍ଷ, ଅହମ୍ ଆଦି ବି ଦେବାନା ମହର୍ଷିଣାଙ୍କ ସର୍ବସ୍ୱ। ଭଗବାନଙ୍କୁ କେହି ଜାଣିପାରିବେ ନାହିଁ, ନମି ବିଧୁ ଭଗବାନ କେହି ଜାଣିପାରିବେ, ଭଗବାନ ଯଦି କୃପା ନ କରିବେ ବ୍ରହ୍ମା ତାଙ୍କ ସ୍ତୁତିରେ ସେଟା କହିବେ, ଏ ଶ୍ଳୋକ ଆସିବ ସେ ସ୍ତୁତିରେ। ଅଶ୍ୟାପି ଦେବ ପଦାମ୍ବୁଜ ଦ୍ୱୟ ପ୍ରସାଦ ଲେସାନ୍ ଗୃହିତ ଏ ବହି ଜାନାତି ତତ୍ତ୍ୱଂ ଭଗବନ୍ ମହିମ୍ନ ନ ଚାନଙ୍ଗେକୋପି ଚିରଂ ବିଚିନ୍ନ। ଏ ଶ୍ଳୋକଟି ଆସିବେ, ତେଣୁ ଯେଉଁମାନେ ଭଗବାନଙ୍କର ପାଦପଦ୍ମର ଲେସ ମାତ୍ର ସାମାନ୍ୟ ଟିକିଏ କୃପା ପ୍ରାପ୍ତ ହୋଇଛନ୍ତି ସେମାନେ ଭଗବାନଙ୍କୁ ଜାଣିପାରିବେ, ତତ୍ତ୍ୱରେ ଜାଣିପାରିବେ। ଚିରକାଳ ଧରି ଜଣେ ଯଦି ଚିନ୍ତା କରି ଚାଲିବ ମଧ୍ୟ ଭଗବାନଙ୍କୁ ସେ ଜାଣିପାରିବ ନାହିଁ। ଭଗବାନଙ୍କୁ ନ ଜଣାଇବେ, କୃପା ନ କରିବେ, ଭଗବାନଙ୍କୁ କେହି ଜାଣିପାରିବେ ନାହିଁ। ତେଣୁ ଭଗବାନ ସେ କଥା ଭଗବତୀତାରେ କହୁଛନ୍ତି ଅର୍ଜୁନଙ୍କୁ, ନମି ବିଧୁ ଦଶମ ଅଧ୍ୟାୟରେ କଥା କହିଛନ୍ତି, ନମି ବିଧୁ ସୁରଗଣା, ଦେବତାମାନେ ମଧ୍ୟ ଜାଣିପାରୁନାହାନ୍ତି, ବ୍ରହ୍ମା ମଧ୍ୟ ଜାଣିପାରୁନାହାନ୍ତି ସୁରଗଣା, ନମି ବିଧୁ ସୁରଗଣା ପ୍ରଭବଙ୍ଗ ମହର୍ଷୟ, ଭଗବାନଙ୍କ ଯେଉଁ ପ୍ରଭାବ ରହିଛି ଦେବତାମାନେ ଜାଣିପାରନ୍ତିନି, ମହର୍ଷିମାନେ ମଧ୍ୟ ଜାଣିପାରନ୍ତି ନାହିଁ, ଋଷିମାନେ ସେ ଋଷି କହିଲେ ସେମାନେ ସତ୍ୟଗୁଣରେ ରହୁଛନ୍ତି, ଶୁଦ୍ଧ ସତ୍ୟସ୍ତରକୁ ଆସୁଛନ୍ତି, କିନ୍ତୁ ତଥାପି ସେମାନେ ଜାଣିପାରୁନାହାନ୍ତି ଋଷେୟ କାହିଁକି। ଅର୍ଜୁନ ଯଦି ପଚାରିବେ ପ୍ରଭୁ କାହିଁକି ଜାଣିପାରୁନି, ନା ଅହମ୍ ଆଦିରି ଦେବାନା, ଭଗବାନ ହେଉଛନ୍ତି ସମସ୍ତଙ୍କର, ଦେବତାମାନଙ୍କର ଏବଂ ମହର୍ଷିମାନଙ୍କର ଭଗବାନ ହେଉଛନ୍ତି ଆଦି, ଭଗବାନଙ୍କର ସେମାନେ ସବୁ ସୃଷ୍ଟ ହୋଇଛନ୍ତି। ଅହମ୍ ସର୍ବସ୍ୱ ପ୍ରଭୁ ହଉ ମତ ସର୍ବଂ ପ୍ରବର୍ତ୍ତତେ, ଦଶମ ଅଧ୍ୟାୟରେ ଇଏ ଗୀତା ସାର ବୋଲି କୁହାଯାଏ, ଦଶମ ଅଧ୍ୟାୟରେ 8-11 ଚାରୋଟି ଶ୍ଳୋକ ଏ ଗୀତା ସାର ବୋଲି କୁହାଯାଏ। ଯେମିତି ଭାଗବତଙ୍କର ଚତୁଶ୍ଳୋକୀ ଭାଗବତ, ସେଇ ଚତୁଶ୍ଳୋକୀ ଗୀତା ରହିଛି ଦଶମ ଅଧ୍ୟାୟରେ, ତା ଦେହରେ ଏ ଶ୍ଳୋକଟି ହେଉଛି ଗୋଟିଏ ଶ୍ଳୋକ। ଅହମ୍ ସର୍ବସ୍ୱ ପ୍ରଭୁ, ଭଗବାନ ସବୁଠାରେ ବିସ୍ତାର କରିଛନ୍ତି ନିଜକୁ, ମତ୍ର ସବୁକିଛି ଯାହା ଆସୁଛି ସବୁ ଭଗବାନଙ୍କଠାରୁ ଆସୁଛି। ଇତିମତ୍ତା ବୁଦ୍ଧିମାନ ବୁଦ୍ଧା ଭାବ ସମ୍ୟତା, ଏଇଭଳି ଭାବରେ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଭଗବାନଙ୍କୁ ଏଇଭଳି ଭାବରେ ଇତିମତ୍ତା ଭଜନ୍ତି, ଭଗବାନଙ୍କର ଭଜନ କରନ୍ତି। ହରେ କୃଷ୍ଣ ହରେ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଅନନ୍ତ ଆଦି ଭଗବାନଙ୍କଠାରୁ ସୃଷ୍ଟି ହୋଇଛନ୍ତି ବ୍ରହ୍ମା, ବ୍ରହ୍ମାଙ୍କ ବ୍ରହ୍ମାଙ୍କର ପିତା ହେଉଛନ୍ତି ସେ ଆଦ୍ୟ, ସେ ପରାତ୍ମନି, ପରାତ୍ମନି କହିଲେ ଭଗବାନ ପରମାତ୍ମା ରୂପରେ ସମସ୍ତଙ୍କ ପାଖରେ ରହିଛନ୍ତି, ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି, ପରମାତ୍ମା ରୂପରେ ରହିଛନ୍ତି। ପରମାତ୍ମା ରୂପ ରହିକରି ସେ ଜ୍ଞାନ ପ୍ରଦାନ କରନ୍ତି, ପରମାତ୍ମା ରୂପରେ ଭଗବାନ ହୃଦୟରେ ଚୈତ୍ୟଗୁରୁ ରୂପରେ ରହି ଚୈତ୍ୟ ବା ଚେତନାକୁ ପ୍ରଦାନ କରନ୍ତି, ବାହାରେ ସେ ଶିକ୍ଷାଗୁରୁ ରୂପରେ ରହି ଶିକ୍ଷା ପ୍ରଦାନ କରନ୍ତି। ଦୁଇ ଭାବରେ ଭଗବାନ ଜୀବମାନଙ୍କୁ ଏଇଭଳି ଭାବରେ ଜ୍ଞାନ ପ୍ରଦାନ କରନ୍ତି। ଆମ ହୃଦୟରେ ସେ ରହିଛନ୍ତି, ଜ୍ଞାନ ଦେଉଛନ୍ତି। ମତ ସ୍ମୃତି ଜ୍ଞାନ ଅପହରଣ ଚ, ସମସ୍ତଙ୍କୁ ସେ ଜ୍ଞାନ ପ୍ରଦାନ କରୁଛନ୍ତି। ସେହି ପରମାତ୍ମାକୁ ମୁଁ ପରୀକ୍ଷା କରିବା ପାଇଁ ବସିଲି, ଇଏ ମୋର ମୂର୍ଖତା, ଗୋଟିଏ ଆଉ ଗୋଟିଏ ଅଧିକ ମୂର୍ଖତା। ଆଉ ଜଣେ ଆଚାର୍ଯ୍ୟ କହୁଛନ୍ତି, ଜୀବ ଗୋସ୍ୱାମୀ ତାଙ୍କ ବୃହତ ବୈଷ୍ଣବ ଶ୍ରେଣୀରେ କହୁଛନ୍ତି, ହେ ଇସେ ଇତି ସ୍ୱ ପ୍ରଭୁ, ତାଙ୍କର ନିଜର ପ୍ରଭୁ ସିଏ, ତତ୍ର ଚାହାନ୍ତେ, ଗୋଟିଏରୁ ଗୋଟିଏ ଅଧିକା ରହିଛି ଭଗବାନଙ୍କ ଶକ୍ତି, କିନ୍ତୁ ତଥାପି ବ୍ରହ୍ମାଙ୍କର ଇଏ ହେଉଛି ମୂର୍ଖତା, ମୂର୍ଖ ଆହୁରି ଅଧିକରୁ ଅଧିକ ମୂର୍ଖ ନିଜକୁ ଏହିଭଳି ଭାବରେ କାର୍ଯ୍ୟ କରିଛନ୍ତି ସିଏ। ତତ୍ର ଚାହାନ୍ତେ ଭଗବାନ, ଖାଲି ଯେ ଈଶ ତା ନୁହଁ, ସିଏ ଅନନ୍ତ, କେତେ ନିୟନ୍ତ୍ରଣକାରୀ, କେତେ କ୍ଷମତା ରହିଛି ଆମେ ବୁଝିପାରିବା ନାହିଁ, ଅନନ୍ତ କ୍ଷମତା ରହିଛି ଭଗବାନଙ୍କର, ସବୁ ଗୁଣ ତାଙ୍କର ଅନନ୍ତ। ତେଣୁ ଇଏ ଏଭଳି ମୂର୍ଖାମି କରିବା କଥା ନଥିଲା। ଅର୍ଜୁନ ବର୍ତ୍ତମାନ ବ୍ରହ୍ମା ବୁଝିପାରୁଛନ୍ତି, ତେଣୁ ସେ କ୍ଷମା ପ୍ରାର୍ଥନା କରୁଛନ୍ତି। ଅନନ୍ତେ ଅପରିଚ୍ଛିନ୍ନ ମହାତ୍ମ୍ୟ, ଅନନ୍ତେ କହିଲେ ଭଗବାନଙ୍କର ଯେଉଁ ମହାତ୍ମ୍ୟ ରହିଛି, ଭଗବାନଙ୍କ ଯେଉଁ ଗୁଣ ସବୁ ରହିଛି, ଏ ଶେଷ ହେବ ନାହିଁ। ଆ ପୂର୍ବରୁ କୁହାଯାଇଛି ନା, ଗୁଣାତ୍ମନେ ତେ ବି ଗୁଣାନ୍ ବିମାତୁ, ଭଗବାନଙ୍କ ଯେଉଁ ଗୁଣ ରହିଛି କିଏ ସେଇଟାକୁ ଗଣିପାରିବ। ଭୂପାଂଶର କିଏ ମିହିକା ଦ୍ୱିଭାଷ, ଯେଉଁ ଭୌତିକ ଜଗତର ଯେଉଁ ରହିଛି ଶକ୍ତି, ଭୌତିକ ଜଗତର ଯେତିକି ରହିଛି ଗୁଣ, ତାକୁ ତ ଜାଣିପାରିବ ନାହିଁ, ଭଗବାନ କଥା କ'ଣ ଜାଣିବ। ତେଣୁ ଇଏ ଗୋଟିଏରୁ ଗୋଟିଏ ଅଧିକ ସବୁ ରହିଛି ଶକ୍ତି ଭଗବାନଙ୍କର, ଭୂପାଂଶବ ଭୂମିକଣା କେତେ ରହିଛି କିଏ କହିପାରିବ, କେତେ ଭୂମିକଣା ରହିଛି, ଆମେ ଏଇ ଯେଉଁ ରଘୁନନ୍ଦନ ଧାମରେ କେତେ ଭୂମିକଣା ଆମେ ଗଣିପାରିବା ନାହିଁ, ଜୀବନ ଚାଲିକି ମଧ୍ୟ ବୁଝିବେ। ତେଣୁ ସମଗ୍ର ବିଶ୍ୱ 14 ଭୁବନ 50 କୋଟି ଯୋଜନ 400 କୋଟି ମାଇଲ ଏ ବିଶ୍ୱ ରହିଛି। ତେଣୁ ଭୂପାଂଶବ ଠାରୁ ଆହୁରି ଅଧିକ ରହିଛି କ'ଣ ନା କ୍ଷେ ମିହିକା, ମିହିକା କହିଲେ ଯେଉଁ ହିମକଣା ବା ଜଳ, ଜଳ ଯେତେବେଳେ ଶୁଷ୍କ ହୋଇଯାଉଛି ହିମକଣାରେ ପରିଣତ ହେଉଛି, ଭୂମିଠାରୁ ତା'ର ଅଧିକ ପରିମାଣ ଅଧିକ, ତାକୁ କିଏ ଗଣିବ ହିମକଣା। ଆଉ ତାଠାରୁ ଅଧିକ ହେଉଛି ଦ୍ୱିଭାଷ, ଯେତେ ସବୁ ଆଲୋକ ରାଶି ରହିଛନ୍ତି ସୂର୍ଯ୍ୟ ଚନ୍ଦ୍ର ତାରା ଇତ୍ୟାଦି, ତାଙ୍କର କେତେ ଜ୍ୟୋତି ରହିଛି ତାକୁ ଗଣିବା ମଧ୍ୟ ଆହୁରି କଷ୍ଟ, ଆହୁରି ଅଧିକ ସେଇଟା। ତେଣୁ ଏତେ ସବୁ ଜଣେ ଗଣିପାରିଲେ ମଧ୍ୟ ସପ୍ରସଣ, ସବୁ ଗଣିପାରିଲେ ମଧ୍ୟ ଭଗବାନଙ୍କ ଗୁଣ ଶେଷ କରିପାରିବେ ନାହିଁ। ତେଣୁ ଏ ଶ୍ଳୋକ ପୂର୍ବ ଶ୍ଳୋକରେ ଏଇଟା କୁହାଯାଇଛି। ତେଣୁ ଅପରିଚ୍ଛିନ୍ନ ମହାତ୍ମ୍ୟ, ଭଗବାନଙ୍କର ଯେଉଁ ରହିଛି ମହାତ୍ମ୍ୟ, ଭଗବାନଙ୍କର ଯେଉଁ ଶକ୍ତି ରହିଛି, ଅନନ୍ତ ଶକ୍ତି ରହିଛି ଭଗବାନଙ୍କର, ତତ୍ରାପି ଆଦି, ଏତେ ସବୁ ସତ୍ୟ ବ୍ରହ୍ମା ଏଭଳି କାର୍ଯ୍ୟ କଲେ, ଭଗବାନ ବର୍ତ୍ତମାନ ନିଜକୁ କ୍ଷମା ପ୍ରାର୍ଥନା ଅପରାଧୀ ବୋଲି ଭାବୁଛନ୍ତି। ଗୋଟିଏ ଯେଉଁ ଗୁଣ ରହିଛି ସେଥିରେ ଅପରାଧ କରିବା କଥା ନୁହଁ, କିନ୍ତୁ ଏତେ ସବୁ ଥାଇକରି ମଧ୍ୟ ସେ ଅପରାଧ କଲେ, ତାଙ୍କର ମୂର୍ଖତା କେତେ ଏଥିରୁ ଅନୁମାନ କରିଯିବେ। ତେଣୁ ତତ୍ରାପି ଆଦି, ଆଦି କହିଲେ ତାଙ୍କର ପିତା, ସିଏ ପୁତ୍ର ହେଇ ପିତାଙ୍କୁ ଅନ୍ତତଃ ପକ୍ଷେ ଜାଣିବା କଥା, ଅନ୍ୟମାନେ ଜାଣିପାରିବେନି ଅଲଗା କଥା, ଜୀବ କ'ଣ ବୁଝିବ, ତାଙ୍କର ନିଜ ପିତା ସିଏ ଜ୍ଞାନ ଦେଇଛନ୍ତି, କିନ୍ତୁ ତଥାପି ସେ ଏଭଳି ମୂର୍ଖାମି କଲେ, ଏଭଳି ଅନାର୍ଯ୍ୟ କାର୍ଯ୍ୟ କଲେ। ପୁଣି ତତ୍ରାପି ପରାତ୍ମନି, ଆଠାରୁ ଆହୁରି ଅଧିକ ଭଗବାନଙ୍କର ଯେଉଁ ରହିଛି ଗୁଣ, ସେ ହେଉଛି ପରାତ୍ମନି। ପରାତ୍ମନି କହିଲେ ପରମ ଗୁରୁ, ହୃଦି ସର୍ବବେଦ ପ୍ରକାଶନାଥ, ହୃଦୟରେ ସମସ୍ତ ଜ୍ଞାନ, ସେ ବ୍ରହ୍ମାଙ୍କ ହୃଦୟରେ ସବୁ ଜ୍ଞାନ ଦେଇଥିଲେ ନା, ତେନେ ବ୍ରହ୍ମ ଉଦାଦି କବୟେ, ଏ ପ୍ରଥମ ଶ୍ଳୋକରେ କୁହାଯାଇଛି। ବ୍ରହ୍ମାଙ୍କ ହୃଦୟରେ ଭଗବାନ ଜ୍ଞାନ ପ୍ରଦାନ କଲେ, ଭଗବାନ ସମସ୍ତଙ୍କର ହୃଦୟରେ ରହିଛନ୍ତି, ପରମାତ୍ମା ରୂପେ ରହିଛନ୍ତି। ତେଣୁ ପରମ ଗୁରୁ ସିଏ, ଶ୍ରେଷ୍ଠ ଗୁରୁ ସିଏ, ହୃଦି ସର୍ବବେଦ ପ୍ରକାଶନାଥ, ହୃଦୟରେ ସେ ସମସ୍ତ ବେଦକୁ ସବୁ ଜ୍ଞାନକୁ ପ୍ରଦାନ କରନ୍ତି। କିନ୍ତୁ ତଥାପି ତତ୍ରାପି ମାଇନାମପି ମାଇନୀ, ଯେତେ ମାୟାବୀ ଜୀବ ଅଛି, ମାୟାବୀ ବହୁତ ଆମେ ଶୁଣୁଛେ ମାୟାବୀ ରହିଛନ୍ତି, ମାୟା ମାୟା ବିସ୍ତାର କରନ୍ତି, ଏ ଭୌତିକ ଜଗତ ହେଉଛି ମାୟା, ମାୟାଦେବୀଙ୍କର ଜଗତ, ମାୟାଦେବୀ ଦୁର୍ଗା ରହିଛନ୍ତି, सृष्टि स्थिति प्रलय साधन शक्ति रेखा छाईव जस्य भुवनानि विभक्ति दुर्गा इच्छानुरूपम जस्य चेष्टते सा गोविंद मार पुरुषं तमं भजामि। ये भौतिक जगत जो तीन टी गुण रही माया मायादेवीर ये हूँ त्रिशूल तीन गुण से समस्ते बद्ध होकर रही भगवत त्रिगुण को द्वितीय अध्याय आरंभ कर अष्टादश अध्याय पर्यंत त्रिगुण विषय कही चलने भगवान द्वितीय अध्याय भगवान कहले त्रिगुण विषय वेदा वेदर तीन गुण विषय कह यही भाव में तीन गुण विषय कही 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 अष्टादश अध्याय भगवान कहले अर्जुन मुझे तीन गुण विषय के कह जाणी रख न तदस्ति पृथिव्यां बा दिवी देवी सुबा गुण सत्यम प्रकृति जय मुक्ति जो देवी सै त्रिविगुण देवलोकट आरंभ कर समस्त लोक तीन गुण कार्य चलते तीन गुण कार्य चलते तेणु समस्ते माया द्वारा मोहित होकर रही आधे जो रही मायावी मान रही बहुत बड़ बड़ माया भी रही बहुत एभली माया करते लोक मैंने बुझीपारे ना मयदानव असुर मान शिल्पी मयदानव मयदानव जो पांडव मान मानक पांडव मान को जो सब गंडगोल होगा अंतिम सब धृतराष्ट्र कह ठीक अच्छे आम राज्य को भाग करदे तुम दुर्योधन आम रहीपर मिसिकी आमको अधा करदे राज्य अधा करदे तुम अधा नहीं जाओ अधा देदे कौ अधा दे जो कि ना हेमंत भूमि चाकुंडा उठे ना खांड प्रस्त दे मरुभूमि को प्रदान करदे अधा राज्य नहीं जाओ मरुभूमि टाक नहीं जाओ मरुभूमि नहीं कौन कर क्यों तथा युधिष्ठ महाराज धर्मराज से ग्रहण कले खांड प्रस्तुत ग्रहण कले खांड प्रस्तुत नहीं से इंद्र प्रस्तुत परिणत करदे भगवान ना यत्र जोगेश्वर कृष्ण तत्र पार्थ धनुधर तत्र श्री विजय भूति धुआ नीति मत मन भगवत अंतिम संजय कथा कहते भगवान अच्छा सब भक्त अच्छा तेनाली सब प्रकार विजय आसी पहुँच सब प्रकार समृद्धि सब प्रकार ऐश्वर्य आसी पहुँच तेणु जत अर्जुन खांडप्रस्थ रही खांडप्रस्थ गोटे बनटे रही विराट गोटे बन ताकू जाणी जड़े अग्नि अग्निदेव अग्निदेव आसी अर्जुन को अनुरोध कले अग्निदेव अग्निमांद होगा अग्निदेव आमर अग्निमांद हो कहीं आम बहुत खाईदे अग्नि हजम कर अग्निमांद कह जाए अग्निमांद कितु अग्नि अग्निदेव अग्निमांद हो जाता गोटे थर कहीं राजा थे एत घी प्रदान कले बद हजम हो गला अग्निमांद हो गला तेणु सी जोबले आसी अर्जुन को सी हूँ अग्निखंड प्रस्तुति से इंद्रंर बन था इंद्रंर से तक्षक रही थे तक्षक रही थे तेणु जो अग्निदेव कहले जे मत जो अग्निमांद हो मोर अग्निमांद को दूर कर तेणु अर्जुन से खांड प्रस्त को जाड़ी दे मैंने इंद्र चाहिए बंद कर दे पारे अग्नि को कहीं पाखे रही जल रही इंद्र हो बर्षार मालिक किंतु से कर अर्जुन ये भाव में बाण मारे जल पशिपारा ना तेणु जहा हूँ से तक्षक पलिगले तक्षक नथिले किंतु ये जो माया मयदानव से अर्जुन शरण में गले तेणु अर्जुन तुम शरण प्रदान कर तेणु ये जो रही अर्जुन मयदान से भेटी उपहार देते तादी गोटे से तैयारी कले सभागृह पांडव मानी सभागृह गोटे निर्माण कले जोटा देखी दुर्योधन ମୋହିତ ହୋଇଗଲେ। ମାୟା ବି କଥା ପଡ଼ିଛି, ମାୟା କେତେ ମାୟା ନିର୍ମାଣ କଲେ, ଜଳଟା ସ୍ଥଳ ଭଳିଆ ଲାଗିଲା। ତେଣୁ ଯେତେବେଳେ ଯୁଧିଷ୍ଠିର ମହାରାଜ ସେ କ'ଣ ରାଜସ୍ୱ ଯଜ୍ଞ କରିବା ପାଇଁ ବ୍ୟବସ୍ଥା କଲେ, ଅନ୍ତିମରେ କେବଳ ରହିଥିଲେ ଜଣେ ରାଜା, ତାଙ୍କର ବଶ୍ୟତା ସ୍ୱୀକାର କରୁନଥିଲେ, ସେ ହେଉଛନ୍ତି ଜରାସନ୍ଧ। ତେଣୁ ଭଗବାନ ଭୀମ ଏବଂ ଅର୍ଜୁନଙ୍କ ସହିତ ଯାଇ ଭୀମଙ୍କ ଦ୍ୱାରା ତାଙ୍କୁ ହତ୍ୟା କରେଇଲେ। ତାପରେ ଏଇ ରାଜସ୍ୱ ଯଜ୍ଞ ହେଲା। ଏଇ ରାଜସ୍ୱ ଯଜ୍ଞରେ ପାଣ୍ଡବମାନେ ମଧ୍ୟ ଆସିଥିଲେ, ଏ କୌରବମାନେ ମଧ୍ୟ ଆସିଥିଲେ। ତେଣୁ ଯେହେତୁ ଯୁଧିଷ୍ଠିର ଦୁର୍ଯ୍ୟୋଧନ ଆସୁଛନ୍ତି, ସେଠି ଯେଉଁ ସଭାଗୃହ ରହିଛି ସେଠି ତାଙ୍କର ଯେଉଁମାନେ ରହିଛନ୍ତି ଗାର୍ଡ଼ମାନେ ରହିଛନ୍ତି, କହୁଛନ୍ତି ମହାରାଜ ଏ ଜଳ ଅଛି, ଆପଣ ଟିକିଏ ବାଗିକି ଯିବେ, ଜଳ ଆପଣ ସ୍ଥଳ ଭଳିଆ ରହିଛି। ତେଣୁ ସେ କ'ଣ କଲେ ନା ଲୁଗା ଟେକିକି ଜଳ ରହିଛି, ତେଣୁ ଜଳ ସ୍ଥଳ ଭଳିଆ ରହିଛି। ପ୍ରଥମେ କ'ଣ କଲେ, ଶ୍ଲୋକଟି ରହିଛନ୍ତି ଦଶମ ସ୍କନ୍ଧ 75 ଅଧ୍ୟାୟରେ ଶ୍ଲୋକଟି ଅଛନ୍ତି ଯେ କ'ଣ କଲେ ନା ସ୍ଥଳେ ଅଭ୍ୟଗୁଣା, ସ୍ଥଳରେ କ'ଣ କଲେ ନା ଜଳ ଭଳିଆ ଦେଖାଯାଉଛି, ସ୍ଥଳଟା ଜଳ ଭଳିଆ ଦେଖାଯାଉଛି। ସେ ଲୁଗାକୁ ଟେକିକିରି ଜଳ ନଥିବା ସ୍ଥଳେ କତ, ଲୁଗାକୁ ଟେକିକିରି ବସିଲା ବେଳକୁ ତଳେ ପଡ଼ିଲେ ସେ ଭାବିଲେ ତଳେ ଅଛି, ପାଣି ରହିଛି, ପଡ଼ିଲା ବେଳକୁ ତଳେ ପଡ଼ିଗଲେ। ଏଇଟାକୁ ଦେଖି ହସି ଦେଇଥିଲେ ଦ୍ରୌପଦୀ, ହସି ଦେଇ ଏଇଠୁ ଆରମ୍ଭ ହେଲା ସୂତ୍ରପାତ ହେଲା ମହାଭାରତ ସୂତ୍ରପାତ ହେଇଥିଲା। ଭଗବାନ ଚାହାନ୍ତି ସେଇଟା, ଭଗବାନ ଚାହାନ୍ତି ମାୟାବୀମାନଙ୍କର କିଭଳି ରହିଛି ସେ କଥା ଆମେ କହୁଛେ। ତେଣୁ ଜଳେ ଚ ସ୍ଥଳବତ୍ ଭ୍ରାନ୍ତିଆ, ତାପରେ ଦୁର୍ଯ୍ୟୋଧନ କହିଲେ ଗୋଟେ ଥର ଭୁଲ ହେଇଗଲା, ସେକେଣ୍ଡ ଟାଇମ୍ ଯଦି ଯାଉଛନ୍ତି ତାକୁ ମନେ ମନେ କହିଲେ ଆଜ୍ଞା ଏଠି ଜଳ ଅଛି, ସେ ଆଉ ବୃକ୍ଷିଆ କଲେ ନାହିଁ, ବୃକ୍ଷ କଲେ ନାହିଁ, ବସିଗଲା ଯେତେବେଳେ ଜଳ ପଡ଼ିଲେ ଉଡ଼ିକି ଜଳେ ସେ ସ୍ଥଳ ସ୍ଥଳବତ୍ ଭ୍ରାନ୍ତିଆ ମୟ ମାୟା ବିମୋହିତ, ମୟ ଏଟାକୁ ନିର୍ମାଣ କରିଥିଲେ। ତେଣୁ ଏଇ ମାୟାମାନଙ୍କର ମାୟାମାନଙ୍କ କଥା ମୁଁ କହୁଛି, ଏ କଥା ଏତେ ରହିଛି ବୁଝିପାରିବେ ନାହିଁ, ମାୟା ଦ୍ୱାରା ମୋହିତ ହୋଇଯିବେ ସମସ୍ତେ। ତେଣୁ ମାୟା ଯେତେ ବଡ଼ ମାୟା ବି ହୁଅନ୍ତୁ ନା କାହିଁକି, ଅସୁରମାନେ ବେଶୀ ମାୟା ବି ଥାଆନ୍ତି, କାରଣ ସେ ଏଭଳି ସବୁ ଯୁଦ୍ଧ କରନ୍ତି, ମାୟା ଯୁଦ୍ଧ କରନ୍ତି। ଆଉ ରାବଣ ମଧ୍ୟ ବଡ଼ ମାୟା ବି ଥିଲା ନା, ସୀତାଦେବୀଙ୍କୁ ମାୟା ରାମ ଗୋଟେ ସୃଷ୍ଟି କରି ମାରିକି କଟିକି ଦେଖେଇଦେଲା, ତାଙ୍କ ମସ୍ତକ ଦେଖେଇଦେଲା, ହତ୍ୟା କରିଛି ବୋଲି। ଏଇଭଳି ଭାବରେ ରାମଙ୍କୁ ମଧ୍ୟ ଜଣେ ଇନ୍ଦ୍ରଜିତ, ସେ ମଧ୍ୟ ମାୟା ସୀତାକୁ କାଟିକି ଦେଖେଇଥିଲା। ଏସବୁ ରହିଛି ମାୟା ବି, ବହୁତ ପ୍ରକାର ମାୟା ସୃଷ୍ଟି କରିବେ। ଆମର ଯେଉଁ ବର୍ତ୍ତମାନ ମଡ଼ର୍ଣ୍ଣ ଟେକ୍ନୋଲୋଜି, ଏ ମାୟାର ମାୟା ମାୟା କ'ଣ ଭକ୍ତି ବିନୋଦ ଠାକୁର ଲେଖିଲେ ନା, ଜଡ଼ ବିଦ୍ୟାଗତ ମାୟାର ବୈଭବ, ଏସବୁ ମାୟା ଚାଲିଛି ବୈଭବ। ତୁମର ଭଜନ ବାଧା, ଭଗବାନ ଭଜନ କରିଦେବ ନାହିଁ ମାୟା, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର। ମାୟା ହେଉଛି ଅନ୍ଧକାର, ଅନ୍ଧକାର ସେଠି ଭଗବାନ କରୁଛନ୍ତି ଜାଣିବେ ସେମାନେ, ଭଗବାନ ହେଉଛନ୍ତି ସୂର୍ଯ୍ୟ ସମ। କିନ୍ତୁ ଯେତେ ମାୟା ହେଲେ ମଧ୍ୟ ମାଇ ମାଇନୀ, ଯେତେ ମାୟା ବି ହେଲେ ମଧ୍ୟ ତାଙ୍କର ତାଙ୍କୁ ମୋହିତ କରିଦେବେ ଭଗବାନ, ମାଇ ମାଇନୀ ସେବେ କୁହାଗଲା। ତଥାପି ମାଇନାମ ଅପି ମାଇନୀ, ଏତେ ବଡ଼ ମାଇ ହୁଅନ୍ତୁ, ବ୍ରହ୍ମାଙ୍କର ମଧ୍ୟ ବହୁତ ଶକ୍ତି ରହିଛି, ଦେଇଦେଲେ ନା ବର ହିରଣ୍ୟକଶିପୁକୁ, ଦିନରେ ମରିବ ନାହିଁ, ରାତିରେ ମରିବ ନାହିଁ, ଜଳରେ ମରିବ ନାହିଁ, ଭୂମିରେ ମରିବ ନାହିଁ, କରି ହଜାର ବର ଦେଇଦେଲେ, ପ୍ରଦାନ କରିଦେଲେ। ହିରଣ୍ୟକଶିପୁ ଭାବୁଥିଲା ମୁଁ ବ୍ରହ୍ମାଙ୍କୁ ଠକିଦେଲି, ଆଉ କ'ଣ ଉପାୟ ଅଛି ଜଣେ ମୃତ୍ୟୁବରଣ କରିବ। କିନ୍ତୁ ଭଗବାନ ଏଭଳି ବ୍ୟବସ୍ଥା କଲେ, ସବୁକିଛି ବୁଦ୍ଧିକୁ ପରାହତ କରି ଭଗବାନ ବ୍ରହ୍ମାଙ୍କର ସତ୍ୟଂ ବିଧାତ୍ତମ ନିଜଭୃତ୍ୟ ଭାଷିତମ, ବ୍ରହ୍ମା ଯେଉଁ ସବୁ ବର ପ୍ରଦାନ କରିଥିଲେ ତାକୁ ସତ୍ୟରେ ପରିଣତ କରି ଭଗବାନ ତାକୁ ହତ୍ୟା କରିଛନ୍ତି। ନିଜଭୃତ୍ୟ ଭାଷିତମ ଶବ୍ଦର ଅର୍ଥରେ ଆଚାର୍ଯ୍ୟମାନେ କହୁଛନ୍ତି ବ୍ରହ୍ମାଙ୍କର କଥାକୁ ସତ୍ୟରେ ପରିଣତ କରିଛନ୍ତି, ପ୍ରହ୍ଲାଦ ମହାରାଜଙ୍କର କଥାକୁ ସତ୍ୟରେ ପରିଣତ କରିଛନ୍ତି, କାରଣ ପ୍ରହ୍ଲାଦ ମହାରାଜ କହିଲେ ଭଗବାନ ଅଛନ୍ତି ସବୁଠାରେ, ସେଟାକୁ ପରିଣତ ସତ୍ୟରେ ପରିଣତ କରିବେ। ଇନ୍ଦ୍ରଙ୍କର କଥା, ଏ ଇନ୍ଦ୍ର ନାରଦ ମୁନି ଯେତେବେଳେ ଇନ୍ଦ୍ର ନେଇଯାଉଥିଲେ ପ୍ରହ୍ଲାଦଙ୍କର ମାଆଙ୍କୁ, ସେତେବେଳେ ସେ କହିଥିଲେ ତୁମେ ଆଙ୍କୁ ହତ୍ୟା କରିପାରିବ ନାହିଁ, କାହିଁକି ନା ଇଏ ହେଉଛି ଅନନ୍ତ ଅନୁଚରଣ ବଳି, ଇଏ ହେଉଛନ୍ତି ଭଗବାନଙ୍କର ଭକ୍ତ, ତୁମେ ଆଙ୍କୁ ହତ୍ୟା କରିପାରିବ ନାହିଁ। ତେଣୁ ନାରଦ ମୁନିଙ୍କର କଥାକୁ ମଧ୍ୟ ସତ୍ୟରେ ପରିଣତ କରିଛନ୍ତି, ଏବଂ ବିଶେଷ ଭାବରେ ଯେଉଁ ଚାରି କୁମାର ଯାଇଥିଲେ ସିଏ ଯେଉଁ ଅଭିଶାପ ଦେଇଥିଲେ ସେଇଟାକୁ ମଧ୍ୟ ସତ୍ୟରେ ପରିଣତ କରିଛନ୍ତି। ଏବଂ ଭଗବାନ ଚ ସେଠି ଶବ୍ଦ ରହିଛି, ଚ ଶବ୍ଦରେ ଭଗବାନ ନିଜର କଥାକୁ ମଧ୍ୟ ସତ୍ୟରେ ପରିଣତ କରିଛନ୍ତି। ନିଜର କଥା ହେଉଛି କ'ଣ, କୌନ୍ତେୟ ପ୍ରତି ଜାନି ନ ଭକ୍ତ ପ୍ରଣସ୍ତି, ସତ୍ୟମ ବିଧାତମ ଶବ୍ଦରେ ବହୁତ ଅର୍ଥ ରହିଛି। ଭଗବାନ ଏ ସତ୍ୟରେ ପରିଣତ କରିଛନ୍ତି, ତାଙ୍କର କଥାମାନ ଭକ୍ତମାନଙ୍କ କଥାକୁ ସତ୍ୟରେ ପରିଣତ କରି ଆବିର୍ଭାବ ହୋଇଛନ୍ତି। ସ୍ତମ୍ଭେ ସଭାୟା ନ ମୃଗମ୍ ନ ମାନସମ୍, ସଭାରେ ଯେଉଁ ସ୍ତମ୍ଭ ଥିଲା ସେଇଠି ଭଗବାନ ଆବିର୍ଭାବ ହୋଇଥିଲେ। ତେଣୁ ଏ ସମସ୍ତ ମାଈମାନଙ୍କର ମଧ୍ୟ ମାଇନାମ ଅପି ମାଇନୀ, ଯେତେ ବଡ଼ ମାୟା ବି ହୁଅନ୍ତୁ, ହିରଣ୍ୟକଶିପୁ ଏତେ ମାୟା ପ୍ରାପ୍ତ ହୋଇଥିଲା, ଭାବୁଥିଲା ବ୍ରହ୍ମାଙ୍କଠାରୁ ମୁଁ ଏଭଳି ଭଲ ପାଇଲି, ପ୍ରକୃତରେ ବ୍ରହ୍ମା ବୋକା, ମୁଁ ତାକୁ ଟପିଦେଲି, ଏଇଭଳିଆ ସେ ଚିନ୍ତା କରୁଥିଲେ। ତାଙ୍କୁ କିଏ ହତ୍ୟା କରିପାରିବେ ନାହିଁ, କାରଣ ସବୁ ପ୍ରକାର ଚାବି ପକାଇ ଦେଇଛନ୍ତି, ସବୁ ଉପାୟ ଯେତେ ରହିଛି ହତ୍ୟା ମୃତ୍ୟୁ ହେବାର ସବୁ ପ୍ରକାର ବାଟକୁ ବନ୍ଦ କରିଦେଇଛନ୍ତି, ନାହିଁ ଖୋଲା ନାହିଁ, ବାଟ ସବୁ ବନ୍ଦ ହୋଇଯାଇଛି, କିନ୍ତୁ ଭଗବାନ ବାଟ ବାହାର କରିଦେଲେ। ମାଇନା ଅତି ମାଇନୀ, ସିଏ ଯେତେ ବଡ଼ ମାୟାବୀ ହେଲେ ମଧ୍ୟ ତାଙ୍କଠାରୁ ମଧ୍ୟ ଶ୍ରେଷ୍ଠ ମାଇ, ସିଏ ଶ୍ରେଷ୍ଠ ମାୟାବୀ ସିଏ ଭଗବାନ। ଏମିତିକି ବ୍ରହ୍ମାଙ୍କର ଭଗବାନ ଯେଉଁ ମାୟା ବିସ୍ତାର କରିଥିଲେ, ଏମିତିକି ବଳରାମ ମଧ୍ୟ ଜାଣିପାରିନଥିଲେ, ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି ନା, ବାର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେଉଁ ହତ୍ୟା ହେଲେ ଆଗାସୁର ହତ୍ୟାରେ ସେଠି ବର୍ଣ୍ଣନା କରାଯାଇଛି। ବଳରାମ ମଧ୍ୟ ଜାଣିପାରିନଥିଲେ ଭଗବାନ ଯଦି ବିସ୍ତାର କରିଛନ୍ତି ବୋଲି, କେହି ଜାଣିନଥିଲେ। ଅନ୍ୟମାନଙ୍କ କଥା କ'ଣ କହିବା, ବଳରାମ ମଧ୍ୟ କେତେ ସ୍ୱୟଂ ଭଗବାନ ସିଏ, ତଥାପି ସେ ଜାଣିପାରିଲେ ନାହିଁ ଭଗବାନ କୃଷ୍ଣଙ୍କର ମାୟା। ତାପରେ ଭଗବାନ ଯେତେବେଳେ ସେ ମାୟାକୁ ହଟେଇଲେ, ସେତେବେଳେ ବ୍ରହ୍ମା ଜାଣିଲେ, ବ୍ରହ୍ମା ଆମକୁ ସବୁ, ବଳରାମ ଜାଣିଲେ, ବ୍ରହ୍ମା ଆମକୁ ସବୁ ମାୟା ଦ୍ୱାରା ମୋହିତ କରି ରଖିଛନ୍ତି। ପାଞ୍ଚ ପ୍ରକାର ରହିଛି ଅବିଦ୍ୟା, ପଞ୍ଚ ପର୍ବାଣ ଅବ୍ରତ ବୋଲି କୁହାଯାଇଛି। ବ୍ରହ୍ମା ଯେତେବେଳେ ସୃଷ୍ଟି କରୁଛନ୍ତି, ପ୍ରଥମେ ମାୟାକୁ ସୃଷ୍ଟି କଲେ, ଅବିଦ୍ୟା ସୃଷ୍ଟି, ପାଞ୍ଚ ପ୍ରକାର ଅବିଦ୍ୟା ସୃଷ୍ଟି କରିଛନ୍ତି, କ'ଣ, ତାମିଶ୍ର ଅନ୍ଧତାମିଶ୍ର ତମ ମୋହ ମହାତମ, ଏ ପାଞ୍ଚ ପ୍ରକାର ଅବିଦ୍ୟା। ଆମେ ସବୁ ପାଞ୍ଚ ପ୍ରକାର ଅବିଦ୍ୟା ଦ୍ୱାରା ଗ୍ରସ୍ତ ହୋଇକି ରହିଛେ, କିନ୍ତୁ ଆମେ ଭାବୁଛେ ଆମେ ବହୁତ ବୁଦ୍ଧିମାନ, ବହୁତ ବିଦ୍ୟା ଆମର ରହିଛି ଭାବୁଛେ। ଏ ପାଞ୍ଚ ପ୍ରକାର ଏ ଅବିଦ୍ୟା, ସେଥିପାଇଁ ବକ୍ତିମନ ଠାକୁର ଲେଖିଲେ, ଜଡ଼ ବିଦ୍ୟା ତ ମାୟାର ବୈଭବ, ଏଇ ଅବିଦ୍ୟା ସବୁ, ଅବିଦ୍ୟାକୁ ଆମେ ବିଦ୍ୟା କରି ମାନୁଛେ, କାରଣ ଭୌତିକ ଜଗତ ହେଉଛି ସେହିଭଳି ଭାବରେ ମାଇକ ଜଗତ, ଏ ମାୟା ଜଗତ ହେଉଛି ମାୟା ଜଗତ। ତେଣୁ ମାଇନା ଅପି ମାଇନୀ, ସେତିକିରେ ମଧ୍ୟ ବ୍ରହ୍ମା ଆଚିତ ପକ୍ଷେ ବୁଝିବା କଥା, ଏଇଟା କରିବା କଥା ନୁହଁ, କିନ୍ତୁ ତଥାପି ଆହୁରି ମଧ୍ୟ ଭଗବାନଙ୍କର ରହିଛି, ତଥାପି ତ୍ୱୟି ଶ୍ରୀକୃଷ୍ଣେ ଅପି, ଶ୍ରୀକୃଷ୍ଣ ସେ ଶ୍ରୀକୃଷ୍ଣ ଅପି ଇତି ମାୟା ବିସ୍ତାରଣସ୍ୟ ଅଯୋଗ୍ୟତା। ତେଣୁ ସେ ଯେଉଁ ଭଗବାନ କୃଷ୍ଣ, ସେ ତାଙ୍କ ଉପରେ ମାୟା ବିସ୍ତାର କରିବାଟା ଏଇଟା କେହି କରିପାରିବେ ନାହିଁ, ଇଏ ଅଯୋଗ୍ୟତା, ସମସ୍ତଙ୍କ କାହାର ଯୋଗ୍ୟତା ନାହିଁ ଭଗବାନଙ୍କ ଉପରେ ମାୟା ବିସ୍ତାର କରିବା ପାଇଁ। ତଥାପି ଯତୋତ୍ତର ମାଧିକ୍ୟ ନୋକ୍ତା, ଯେ ଗୋଟିଏ ପରେ ଗୋଟିଏ ଅଧିକ ରହିଛି ଗୁଣ ଭଗବାନଙ୍କର, ପ୍ରଥମ ହେଉଛି ଈଶ, ତାପରେ ସେ ହେଉଛନ୍ତି ଅନନ୍ତ, ତାପରେ ସେ ହେଉଛନ୍ତି ପିତା, ତାପରେ ସେ ହେଉଛନ୍ତି ପରମାତ୍ମା, ତାପରେ ସେ ହେଉଛନ୍ତି ମାଇନା ଅପି ମାଇ, ତାପରେ ସେ ହେଉଛନ୍ତି କୃଷ୍ଣ, ଭଗବାନ ସ୍ୱୟଂ କୃଷ୍ଣ, ଈଶ୍ୱର ପରମ କୃଷ୍ଣ। ତେଣୁ ଗୋଟିଏ କାରଣରୁ ବ୍ରହ୍ମା ମଧ୍ୟ, ଯେହେତୁ ସେ ଈଶ, ସେଥିରୁ ନିବୃତ୍ତ ହେବା କଥା, କିନ୍ତୁ ସେ ତାଙ୍କର ଏ କହୁଛନ୍ତି, ମୋର ଏ ଅନାର୍ଯ୍ୟ, ମୋର ଏ ମୂଢ଼ତା, ମୋର ଏ ମୂର୍ଖତା, ମୂର୍ଖାମି ଅନାର୍ଯ୍ୟ ପ୍ରଭୁ, ସେ ସମୟ ଅନାର୍ଯ୍ୟ ଅନନ୍ତ ଆଦ୍ୟ ପରାତ୍ମନି ତୋୟତି ମାଇ ମାଇନି ମାୟାଂ ବିତତି ଇଚ୍ଛିତୁମ୍ ଆତ୍ମବୈଭବମ୍। ମାୟା, ମୁଁ ନିଜର ମାୟା ବିସ୍ତାର କରିବା ପାଇଁ ଚାହିଁଥିଲି, ବିତତାମ ଦେଖିବା ପାଇଁ ଚାହୁଁଥିଲି, କ'ଣ କରିପାରିବେ ଇଏ, ଆତ୍ମବୈଭବ ମୋର ଯେଉଁ ଶକ୍ତି ରହିଛି, ଭଗବାନ ସେ ଶକ୍ତି ମୋତେ ଦେଇଛନ୍ତି, କିନ୍ତୁ ମୁଁ ଏଇ ଶକ୍ତିକୁ ଆପଣଙ୍କ ଉପରେ କ'ଣ ପ୍ରଭାବ ବିସ୍ତାର କରିବା ପାଇଁ ଚାହୁଁଥିଲି, ଏ ମୋର ଅନାର୍ଯ୍ୟତା, ଏ ମୋର ମୂର୍ଖତା। ତେଣୁ ହି ଅହଂ, ହି ଶବ୍ଦ ସେଠି ବ୍ୟବହାର କରାଗଲା, ଏତେ ସବୁ ସତ୍ୟ ଭଗବାନ, ଏତେ ସବୁ ବୈଭବ ସତ୍ୟ, ମୁଁ ମୋର ବୈଭବକୁ ପ୍ରକାଶ କରିବା ପାଇଁ ଚାହୁଁଥିଲି, ଆପଣଙ୍କ ଉପରେ ପ୍ରଭାବ ପକାଇବା ପାଇଁ ଚାହୁଁଥିଲି, କିଆ ଇଚ୍ଛମ୍ ମୁଁ କରିବା ପାଇଁ ଚାହୁଁଥିଲି, ଇବ କିଭଳି ଭାବରେ ନା, ଅର୍ଚି ଅଗ୍ନୌ, ଅର୍ଚି ଅଗ୍ନୁ, ଅଗ୍ନୁ କହିଲେ ବିରାଟ ଅଗ୍ନି ରାଶି ରହିଛି, ତା ଦେହରୁ ଗୋଟିଏ ଗୋଟିଏ ସ୍ଫୁଲିଙ୍ଗ ବାହାରୁଛି, ଅଛି ଗୋଟିଏ ଗୋଟିଏ ସ୍ଫୁଲିଙ୍ଗ ବାହାରୁଛି। ସ୍ଫୁଲିଙ୍ଗର କେତେ ଶକ୍ତି ରହିଛି ଅଗ୍ନି ତୁଳନାରେ, ସ୍ଫୁଲିଙ୍ଗର କି ଶକ୍ତି ରହିଛି? ତେଣୁ ଭଗବାନ ହେଉଛନ୍ତି ସେହିଭଳି ଭାବରେ ଅଗ୍ନି ସ୍ଫୁଲିଙ୍ଗ, ଅଗ୍ନି ଅଗ୍ନି ରାଶି, ସିଏ ଜ୍ୱଳନ୍ତ ଅଗ୍ନି ରାଶି, ଆମେ ହେଉଛେ ଗୋଟିଏ ଗୋଟିଏ ସ୍ଫୁଲିଙ୍ଗ, ଭଗବାନଙ୍କ ଗୋଟିଏ ଗୋଟିଏ ଅଣୁ, ମୟ ମାଂସ ଜୀବ ଲୋକେ ଯେଉଁ ହୁଏ ତ ସନାତନ, ଆମେ ଭଗବାନଙ୍କର ଗୋଟିଏ ଗୋଟିଏ ଅଂଶ ଅଣୁ। ସେ ଅଗ୍ନିରୁ ଯଦିଓ ଆମେ ଅଛେ, ଆମର ରହିଛି ଅଗ୍ନିତା, କ'ଣ ଆମର ସେଇ ଜ୍ୱଳନ ଶକ୍ତି ରହିଛି, କିନ୍ତୁ ଯେତେବେଳେ ଆମେ ପ୍ରବେଶ କରୁଛେ ଜଳରେ, ଯଦି ପଡ଼ିଗଲେ ଅଗ୍ନିଟା, ଯଦି ଅଗ୍ନିଟା ଅଗ୍ନିକଣା ଗୋଟେ ବାହାରିକରି ଜଳରେ ପଡ଼ିଗଲା, ତାହେଲେ ସାଙ୍ଗେ ସାଙ୍ଗେ ସେ ଲିଭିଯିବ। କିନ୍ତୁ ଯଦି ଗୋଟେ ଶୁଷ୍କ ମାନେ ବେଶୀ ପୁରା ଶୁଖିଲା ନୁହଁ କି ପୁରା ଓଦା ନୁହଁ, ଏଇଭଳି ସ୍ଥାନରେ ପଡ଼ିବ, ତା'ର କିଛି ସମୟ ତା'ର ଅଗ୍ନିଟା ରହିବ, ତା'ପରେ ଲିଭିଯିବ। ସେଇଭଳି ଭାବରେ ଯଦି ସେ ଅଗ୍ନିକଣା ଖଣ୍ଡେ ଆସି ପହଞ୍ଚିବ ଗୋଟେ ଶୁଖିଲା ପତ୍ରରେ ପଡ଼ିବ, ତାହେଲେ ତାକୁ ମଧ୍ୟ ଜାଳିଦେବ। ଇଏ ହେଉଛି ଉଦାହରଣ, ସତ୍ୱରଜ ତମର ଉଦାହରଣ। ତମ ଗୁଣ କେଉଁମାନଙ୍କର? ଯେଉଁମାନେ ପୁରା ଜଳରେ ପଡ଼ିଯାଏ, ତାଙ୍କର ଅଗ୍ନିତ୍ୱ ତାଙ୍କର ଆଉ କିଛି ନାହିଁ, ନିର୍ବାପନ ହୋଇଯାଇଛି। ଯେତେବେଳେ ଲୁଇନାଭୂତ ଗର୍ଭ, ଭଗବତ ଗୀତାରେ ଭଗବାନ ଦେଇଛନ୍ତି ଉଦାହରଣ, ଯେ ଧୂମେନା ବ୍ରତେ ବହ୍ନି ଯଥାଦର୍ଶ ମିଳେନ ଚ ଯଥୋ ଲୁଇନାଭୂତ ଗର୍ଭ ତଥା ତିନିଦମ ଆବୃତମ। ଆମେ ଏଇଭଳି ଭାବରେ ଆବୃତ ହୋଇକି ରହିଛେ, ଧୂମେନା ବ୍ରତେ ବହ୍ନି, ବହ୍ନି ଯେତେବେଳେ ନିଆଁ ଲଗାଉଛେ, ଅଗ୍ନି ଲଗାଉଛେ, କାଠରେ ଯେତେବେଳେ ଅଗ୍ନି ସଂଯୋଗ କରୁଛେ, ସେତେବେଳେ ପ୍ରଥମେ ଧୂଆଁ ବାହାରୁଛି। ଧୂମେନା ବ୍ରିୟତେ ବହ୍ନି, ଧୂଆଁଟା ଅଗ୍ନି ଦ୍ୱାରା, ଧୂଆଁଟା ଅଗ୍ନିକୁ ଆବୃତ କରି ରଖିଛି। ଇଏ ହେଉଛି ସତ୍ୱଗୁଣର ଆବରଣ, ସତ୍ୱଗୁଣର ଆବରଣ। ଟିକିଏ ଫୁଙ୍କିଦେଲେ ଧୂଆଁ ଚାଲିଯିବ, ବହୁତ ସହଜରେ ଜଣେ ସତ୍ୱଗୁଣକୁ ପାର ହୋଇଯିବ, ଶୁଦ୍ଧ ସତ୍ୱସ୍ତରକୁ ଆସିପାରିବ। ରଜଗୁଣର ଆବରଣ କ'ଣ ନା, ଯଥା ଧୂମେନା ବ୍ରିୟତେ ବହ୍ନି ଯଥା ଆଦର୍ଶ ମଳେ ନାଚ। ଆଦର୍ଶ କହିଲେ ଯେଉଁ ରହିଛି ମିରର ରହିଛି, ମିରରରେ ଯଦି ମଇଳା ଲାଗିଗଲା ତାହେଲେ ଆମର ପ୍ରତିବିମ୍ବକୁ ଦେଖିପାରିବା ନାହିଁ, କିନ୍ତୁ ଯଦି ତାକୁ ପୋଛିଦେବା, ସଫା କରିଦେବା, ତାହେଲେ ସେ ମିରରଟି କାର୍ଯ୍ୟ କରିବ। ଏଣୁ ହେଉଛି ରଜଗୁଣର ଆବରଣ। ତେଣୁ ରଜଗୁଣର ଆବରଣ କେମିତି ପୋଛା ହେବ ନା, ଯେହେତୁ ଦର୍ପଣ ମାର୍ଜନମ୍। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଏ ଚେତ ଦର୍ପଣ ମାର୍ଜନ, ରଜଗୁଣକୁ ସଫା କରିଦେବ। ଏବଂ ଯତ ଲୁଇନା ମୃତ ଗର୍ଭ, ମାଆଙ୍କର ଗର୍ଭରେ ଯେଉଁ ସନ୍ତାନ ରହିଛି, ସେ ହେଉଛି ତମଗୁଣର ଆବରଣ। ଏ ଉଦାହରଣ ତମଗୁଣର ଆବରଣ, ସେ ସମୟ ନ ସରିଲେ ସେ ଆସିପାରିବ ନାହିଁ, ଉଦ୍ଧାର ପାଇପାରିବ ନାହିଁ। ତେଣୁ ଏହିଭଳି ଭାବରେ ଭଗବାନ ଏ ତିନି ପ୍ରକାର ଆବରଣ କଥା କହିଛନ୍ତି ଭଗବତ ଗୀତା ତୃତୀୟ ଅଧ୍ୟାୟରେ। ତେଣୁ ବର୍ତ୍ତମାନ ବ୍ରହ୍ମା ଅନୁଭବ କରୁଛନ୍ତି, ମୁଁ ମାତ୍ର ସାମାନ୍ୟ ସ୍ଫୁଲିଙ୍ଗ ଗୋଟେ, ଆପଣ ହେଉଛନ୍ତି ଜ୍ୱଳନ୍ତ ଅଗ୍ନି ରାଶି, ଅନନ୍ତ ଆପଣଙ୍କର ରହିଛି ଶକ୍ତି ରହିଛି, ମୁଁ ଆପଣଙ୍କୁ ପରୀକ୍ଷା କରିବାକୁ ଚାହୁଁଥିଲି, ଏ ମୋର ଦୁଷ୍ଟତା, ଏ ମୋର ଅନାର୍ଯ୍ୟତା, ଏ ମୋର ମୂର୍ଖତା। ଏଇଭଳି ଭାବରେ ଆଉ ଗୋଟେ ଶ୍ଳୋକ ମଧ୍ୟ କହିବେ, କ୍ଷମା ପ୍ରାର୍ଥନା କରୁଛନ୍ତି ଭଗବାନ, କ୍ଷମା ପ୍ରାର୍ଥନା କରୁଛନ୍ତି, ପ୍ରଭୁ କ୍ଷମା ଦିଅନ୍ତୁ ନହେଲେ ଦଣ୍ଡ ପ୍ରଦାନ କରନ୍ତୁ, ଯାହାଫଳରେ କି ମୋର ଏଭଳି ଦୁଷ୍ଟତା, ଏଭଳି ମୂର୍ଖତା ଆଉ ନ ବଢ଼ୁ, ଭବିଷ୍ୟତ କେବେ ଏଭଳି ଭୁଲ ନ କରେ। ଏଭଳି ଭାବରେ ସବୁ ସ୍ତୁତି ଚାଲିବ, ଆମର କଥା ଗୋଟେ ବିଶ୍ରାମ ଦେବା, କାହାର କିଛି ସନ୍ଦେହ ରହିଛି ବା ପ୍ରଶ୍ନ ରହିଛି, ଆମର କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ଦାୟୀ ଗୌର ପ୍ରମାନନ୍ଦେ।